ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଭାରତ 2020 ବିଶ୍ୱକପ୍ କ୍ରିକେଟ୍ ଜିତିଛି। ଇତାର ସଙ୍ଗେ ଭାରତର କ୍ରିକେଟ୍ ଇତିହାସରେ ଗୋଟିଏ ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି। ଗଲାକାଲ ବାରବାଡୋସ୍ନ ଖେଳାଯାଇଥିବାର ଫାଇନାଲ୍ ମ୍ୟାଚ୍ଟି ଭାରତ ଦକ୍ଷିଣ ଆଫ୍ରିକାକେ 7 ରନ୍ରେ ହରେଇକରି ଇ ଗୌରବ ଅର୍ଜନ କରିଛି। ଭାରତୀୟ ଦଳର ଇ ଜିତ୍ ଲାଗି ସାରା ଦେଶେ ଖୁସି ଲହର ଖେଳିଯାଇଥିବାର ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଦଳର ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଇଟା ଆକାଶବାଣୀଟି ତାଙ୍କର ମାସ୍କିଆ ରେଡିଓ କାର୍ଯ୍ୟକ୍ରମର 111 ନମ୍ବର ସଂସ୍କରଣ ହୋଇଥିବାର ବେଳେ 3 ନମ୍ବର ଥର ପ୍ରଧାନମନ୍ତ୍ରୀ ହେଲା ଉତ୍ରୁ ପହିଲା କାର୍ଯ୍ୟକ୍ରମ ହେବା। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠ ଆଇବା କାଲିନୁ କାମ କରବା। ସକାଳର 11 ବଜୁ ଭୁବନେଶ୍ୱରର ୟୁନିଟ୍ 5 ନ ଥିବାର ଅଭିଯୋଗ ପ୍ରକୋଷ୍ଠ ନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋକମାନଙ୍କର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ଅଭିଯୋଗ ଶୁଣାଣି ଲାଗି ସେହିଦିନ ସକାଳର 9 ବଜାନୁ ମଧ୍ୟାହ୍ନର 12 ବଜା ତକ ପଞ୍ଜୀକରଣ ହେବା। ରାଜ୍ୟ ଲୋକେ ନିଜର ନାଁ ପଞ୍ଜୀକରଣ କରିକି ନିଜେ ଉପସ୍ଥିତ ରହିକରି ସେମାନଙ୍କର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ। ଇତାର ସଙ୍ଗେ ଫି ସୋମବାର ଦିନ ଜିଲ୍ଲାସ୍ତର ନଭିଲ ଜିଲ୍ଲାପାଳମାନେ ଲୋକର ଅଭିଯୋଗ ଶୁଣାଣି କରିକରି ତାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟକେ ପଠାବାରକେ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀକ୍ଷେତ୍ର ପୁରୀନ ପ୍ରସିଦ୍ଧ ରଥଯାତ୍ରା ଲାଗି ପୂର୍ବତଟ ରେଳବାଇ ତରଫୁ 325 ସ୍ୱତନ୍ତ୍ର ଟ୍ରେନ୍ ଚଲାବାର ପ୍ରସ୍ତୁତି ହୋଇଛି। ହେଥିର୍ଲାଗି ରେଲ ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ରେଳ ଷ୍ଟେସନ୍ ବୁଲି ଦେଖବାର ସଙ୍ଗେ ରଥଯାତ୍ରା ସମିହାତି ଭକ୍ତମାନଙ୍କର ସୁବିଧାର ଲାଗି ରେଳବାଇ ତରଫୁ କରାଯାଉଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍। ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍, ଇଥର ରଥଯାତ୍ରା ସମିହାତି ପୁରୀକେ ପାଖାପାଖି 15 ଲକ୍ଷ ଶ୍ରଦ୍ଧାଳୁ ଆଇବେ ବୋଲି ଆଶା କରାଯାଉଛି। ହେଥିର୍ଲାଗି ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଆର୍ ପଶ୍ଚିମବଙ୍ଗ ସାଙ୍ଗେ ଓଡ଼ିଶାର ଭିନ୍ ଭିନ୍ ଇଲାକାନୁ ପୁରୀକେ ରେଲ୍ ଚଲାଯିବା। ଏ ବଛରର ଅମରନାଥ ଯାତ୍ରା ଗଲାକାଲିନୁ ମୁଲିଛି। ଆକାଶବାଣୀର ଶ୍ରୀନଗର ସମ୍ଭାଦଦାତାଙ୍କ ସୂଚନା ଅନୁସାରେ ଗଲାକାଲ ଯାତ୍ରାର ପହିଲା ଦିନ ସଞ୍ଜବେଳାର 5 ବଜା ତକ 12,221 ଜନ ଭକ୍ତ ଅମରନାଥ ଗୁମ୍ଫାନ ପବିତ୍ର ଶିବଲିଙ୍ଗଙ୍କର ଦର୍ଶନ କରିଛନ୍। ଯାତ୍ରାଥି ସାମିଲ ହେବାରକେ ଖୁବ୍ ସଂଖ୍ୟାନ ଭକ୍ତ ଜମ୍ମୁନ କରାଯାଇଥିବାର ବେସ୍ କ୍ୟାମ୍ପନ ପହଞ୍ଚୁଛନ୍। ଅମରନାଥ ଯାତ୍ରାର ଲାଗି କଡ଼ା ସୁରକ୍ଷା ବନ୍ଦୋବସ୍ତ ସାଙ୍ଗେ ଭକ୍ତମାନଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବାର ଲାଗି ବ୍ୟବସ୍ଥା କରାଯାଇଛି। ଇନ ଜଣାଇ ଦିଆଯାଇପାରେ ଯେ ଏ ଯାତ୍ରାଥି ଭକ୍ତମାନେ ଦକ୍ଷିଣ କାଶ୍ମୀର ହିମାଳୟର 3,880 ମିଟର ଉଚ୍ଚାତି ଥିବାର ଅମରନାଥ ଗୁମ୍ଫାନ ପବିତ୍ର ଲିଙ୍ଗ ଦର୍ଶନ କରସନ୍। ରାଜ୍ୟ ବିଧାନସଭାକେ ପୂରା କାଗଜବିହୀନ କରବାରକେ ନ୍ୟାସନାଲ୍ ଇନ୍ଫର୍ମେଟିକ୍ ସେଣ୍ଟର ଏନ୍ଆଇସି ତରଫୁ ବିଧାନସଭାନ ନେଭା ନାଥି ଇ ବିଧାନ ପ୍ରକଳ୍ପ ମୂଲ ହୋଇଛି। ଗଲାକାଲ ବିଧାନସଭା ପରିସନ୍ନ ବାଚସ୍ପତି ସୁରମା ପାଢ଼ୀ ଇ ବିଧାନ ପ୍ରକଳ୍ପର ତାଲିମ ଶିବିରକେ ଉଦ୍ଘାଟନ କରିଥିଲେ। ସେ କହିଥିଲେ ଯେ ବିଧାନସଭାର ସବୁ କାମକେ କାଗଜମୁକ୍ତ କରବାର ଲାଗି ଇତାର ଆଘର ବିଧାନସଭାନୁ କାମ ମୂଲେଇଥିବାର ବେଳେ ଚଲତି ବିଧାନସଭାର ଅମଲତି ହେ କାମ ସରବା। ବିଧାନସଭାର ସବୁ କାମ ନେଭା ଜରିଆତି ସହଜ ଆର୍ ସରଳ ହୋଇପାରବା ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍। ସମ୍ବଲପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫୁ ଧନୁପାଲି ଶ୍ରୀ ଗଣେଶ ହାଇସ୍କୁଲ୍ନ ଗୋଟିଏ ଆଇନ ସଚେତନତା ଶିବିର ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ସୌମ୍ୟା ପ୍ରଧାନଙ୍କର ଅଧ୍ୟକ୍ଷତାତି ହୋଇଥିବା ଶିବିରଟି ଛାତ୍ରଛାତ୍ରୀମାନଙ୍କୁ କିଶୋର ନ୍ୟାୟ ଆଇନ ଆର୍ ପୋକ୍ସୋ ଆଇନ ଉପରେ ସଚେତନ କରାଯାଇଥିଲା। ସମ୍ବଲପୁର ଜିଲ୍ଲା ଶିକ୍ଷା ଆର୍ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ସାମାଜିକ ଲିଙ୍ଗଭିତ୍ତିକ ସମତା ଆର୍ ପାଠ୍ୟକ୍ରମ ସଂଯୋଗୀକରଣ ଉପରେ ଜିଲ୍ଲାସ୍ତରୀୟ ସାଧନ କର୍ମୀ ତାଲିମ ଶିବିର ହୋଇଯାଇଛି। ଶିବିରଟି ଜିଲ୍ଲା ଶିକ୍ଷା ଆର୍ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ଡକ୍ଟର ଗୀତାଞ୍ଜଳି ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଲ ଆର୍ ଉତ୍ତରାଞ୍ଚଳ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ପ୍ରଧାନ ଯୋଗ ଦେଇକରି ଲିଙ୍ଗଭିତ୍ତିକ ସମତାର ବାର୍ତ୍ତା ଯେନ୍ତା ସବୁ ସ୍କୁଲ୍ନ ପହଞ୍ଚପାରବା ତାର୍ ଉପରେ ଜୋର୍ ଦେଇଛନ୍। ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ ସମ୍ବଲପୁର କ୍ଷେତ୍ରୀୟ ଶାଖା ତରଫୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଗଲାକାଲି ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ରାହୁଲ ପଟେଲଙ୍କର ଅଧ୍ୟକ୍ଷତାତି ହୋଇଥିବାର କାର୍ଯ୍ୟକ୍ରମଟି କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ଆଉ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ମହାଦେବ ଜୟସ୍ୱାଲ ଅତିଥି ଭାବେ ଯୋଗଦେଇକରି ନୀତି ନିର୍ଦ୍ଧାରଣ ଆର୍ ଯୋଜନା ପ୍ରସ୍ତୁତି ପରିସଂଖ୍ୟାନର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ। এচিনির আঞ্চলিক খবর ইনু শেষ হল। আরবেলর আঞ্চলিক খবর শুনিপারবে রাতের 7:02 মিনিট থেকে। জুহার।